ମୋ ନାଁ ମମତା ବାରିକ, ମୁଁ 63 ନମ୍ବର ୱାର୍ଡ ଆଉ ବାରଭୁଜା ବସ୍ତି। ଆମେ ଟିକେ ଡ୍ରେନ୍ ସମସ୍ୟା ରହିଛି, 1.5 ବର୍ଷ ହେଲା ଡ୍ରେନ୍ ହେଇସାରିଲାଣି ଆଉ ଟିକେ ସଫା ହେଇନି। ସଫା ନ ହବା ଯୋଗୁଁ ଆମକୁ ଟିକେ ଅସୁବିଧା ହେଉଛି, ସଫା ହେଲେ ଭଲ ହବ। ଆଗକୁ ବର୍ଷା ବର୍ଷୀ ହେଲେ ଟିକେ ଅସୁବିଧା ସମ୍ମୁଖୀନ ହବୁ, ତେଣୁ ଟିକେ ସଫା କରିଦେଲେ ଆମେ ଉପକୃତ ହବୁ ଆଉ।